21 ନମ୍ବର ୱାର୍ଡ ର ନିରଙ୍କାରୀ ନଗର ଯୁବରାଜ ସାହୁ କହୁଥିଲି। ଆମର ଏଇ ଜାଗାରେ ଷ୍ଟୋରେଜ ଲାଇନ ଖୋଳା ହେଇଥିଲା ଯାହା ଯୋଗୁଁ ଗାତ କରିଥିଲେ, ବର୍ଷା ଯୋଗୁଁ ସେ କାମକୁ ବନ୍ଦ କରିଦେଇଛନ୍ତି। ଆଉ ସେ କାମ ବହୁତ ଦିନ ହେଇଗଲା ବନ୍ଦ ହେଇଗଲାଣି, ବର୍ଷା ପାଣି ଯୋଗୁଁ ସେଇ ଜାଗାରେ ଗାତ ବହୁତ ହେଇଗଲାଣି ଆଉ ପାଣି ମାଡ଼ି ହେଇଯାଇଛି, ଯାହା ଯୋଗୁଁ ବହୁତ ସାରା ଛୋଟ ପିଲାମାନେ ସେଇ ପାଣିରେ ସାଇକେଲ ଚଲେଇକି ତଳେ ପଡି ଯାଉଛନ୍ତି।
ନମ୍ବର ନମ୍ବର ନମ୍ବର।